ହ୍ୟାଲୋ, ମନାରୁନି, ମୋର ଗୀତ ଗାଇବାକୁ ଚାହୁଁଛି। ଅଗଷ୍ଟ 15 ଦିନ ସ୍ୱାଧୀନ ଦିବସ, ରଖିବା ଜାତିର ଟେକ ନେଇ ଆମେ ଶପଥ, ଶପଥ ରଖିବା ଆମେ ସମସ୍ତେ ମିଶି। ଆମେ ପରା ଭାରତବାସୀ, ଆମେ ପରା ଭାରତବାସୀ। ବାପୁ ଥିଲେ ଏ ଦେଶର ପିତା, ଆମେ ତାର ସନ୍ତାନ, ଓ ଆମେ ତାର ସନ୍ତାନ। ବାପୁ ନାହିଁ ସୁବାସୀ ନାହିଁ, ତଥାପି ତାଙ୍କେ ଆମର, ଓ ତଥାପି ତାଙ୍କେ ଆମର। ଏ ଦୁନିଆ ଭାସି ଯିବ ଗଲେ ନାଇଁ ମଝିକୁ, ଛଡାଇ ଆଣିବା ଆମେ ଅନତୀୟ ଧର୍ମକୁ। ଦୁନିଆ ଆଗକୁ ନେବା ସମସ୍ତେ ମିଶି, ଆମେ ପରା ଭାରତବାସୀ, ଆମେ ପରା ଭାରତବାସୀ। ଆଜି ସକାଳେ ବି ରହିବୁ ସମସ୍ତେ ଏକାଠି ହୋଇ, ଓ ସମସ୍ତେ ଏକାଠି ହୋଇ। କିଏ ପର କିଏ ସେ ନିଜର, ସଭିଏ ଭଉଣୀ ଭାଇ, ଓ ସଭିଏ ଭଉଣୀ ଭାଇ। ଏତେ ବଡ ଦୁନିଆରେ ଗୋଟିଏ ପରିବାର, ବାପୁ ଆମ ଗୁରୁଜନ, ବାପୁ ପିତା ଆମର, ସମସ୍ତେ ରହିବା ଆମେ ଏକାଠି ହୋଇ। ଆମେ ପରା ଭାରତବାସୀ, ଆମେ ପରା ଭାରତବାସୀ।